ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଥି ଆଇବା କାଲି ଦେଶବାସୀଙ୍କ ସଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଛୁଆମାନଙ୍କର ଜିଜ୍ଞାସା ଆଉ ଗବେଷଣାତ୍ମକ ମନୋଭାବକେ ଜୋର ଦିଆଯିବାର ଦରକାର କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରଠାରେ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକେ କଲେ ଉଦ୍ଘାଟନ। ତିନିଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର। ଆଉ ବୁର୍ଲା ଭୀମସାରନ ଫେରଘାଏ ମୂଲ ହେବା MRI ସେବା ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଦିନରେ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 129 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲି ତାର ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ତାର ପ୍ରସାରଣ କରାଯିବା। ଛାତ୍ରଛାତ୍ରୀମାନଙ୍କର ସୃଜନଶୀଳତାର ବିକାଶ ଦିଗେ ବିଜ୍ଞାନ ପ୍ରଦର୍ଶନୀ ପ୍ରକଳ୍ପ ସୁଯୋଗ ସୃଷ୍ଟି କରିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। କେନୁଝରନ ଥିବାର DN ହାଇସ୍କୁଲ ପଡ଼ିଆନ ହୋଇଥିବାର 52 ନମ୍ବର ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ 2025 ଉଦ୍ଘାଟନ କରିକରି ମୁଖ୍ୟମନ୍ତ୍ରୀ କହିଛନ୍, ଛାତ୍ରଛାତ୍ରୀମାନେ ଆଇବା ଦିନେ ବୈଜ୍ଞାନିକ ହୋଇକରି ନୂଆ ନୂଆ ଜ୍ଞାନକୌଶଳ ଉଦ୍ଭାବନ କରିବାର ସହିତ ଦେଶକେ ଆତ୍ମନିର୍ଭର କରିବେ। ଛୁଆମାନଙ୍କର ଜିଜ୍ଞାସା ଆଉ ଗବେଷଣାତ୍ମକ ମନୋଭାବକେ ଗୁରୁତ୍ୱ ଦିଆଯିବାର କଥା। ପଢ଼ା ବହି ଛଡ଼ା ଡିଜିଟାଲ ଲାଇବ୍ରେରୀ ଆଉ ଭିନ୍ ଭିନ୍ ଅନ୍ଲାଇନ୍ ଜରିଏ ନୂଆ ନୂଆ ତଥ୍ୟ ଆଉ ଜ୍ଞାନ ମିଳିପାରୁଛି। ଇଟାକେ ଉପଯୋଗ କରିକରି ଛାତ୍ରଛାତ୍ରୀମାନଙ୍କୁ ଗବେଷଣା ମନୋଭାବ ରଖ୍ବାର୍ ଲାଗି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍। ସାରା ରାଜ୍ୟ 210 ବିଜ୍ଞାନ ପ୍ରଦର୍ଶନୀ ପ୍ରକଳ୍ପ ଇନ ପ୍ରଦର୍ଶିତ ହେଉଛି। ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଆଜିଠାରୁ ତିନିଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍। ଭୁବନେଶ୍ୱରନ ପହଞ୍ଚିବାର ଉତ୍ରୁ ଶ୍ରୀ କୁମାର ପୁରୀ ଯାଇକରି ମହାପ୍ରଭୁଙ୍କର ଦର୍ଶନ କରିଛନ୍। ଦର୍ଶନ କରିବାର ଉତ୍ରୁ ଶ୍ରୀ କୁମାର ଗଣମାଧ୍ୟମକେ କହିଛନ୍,
ଜୟ ଜଗନ୍ନାଥ। ସମସ୍ତ ଓଡ଼ିଶାବାସୀଙ୍କୁ ମୋର ନମସ୍କାର। ହମାରେ ଚୁନାବକେ ଆଧାର ସ୍ତମ୍ଭ ଦ ପିଲର୍ସ ଅଫ୍ ଇଲେକ୍ସନ୍ ପ୍ରୋସେସ ବୁଥ ଲେଭେଲ ଅଫିସର୍ସ କେ ସାଥ ମିଟିଂ କରନେ ଆୟା ହୁଁ। ମୈଁ ଅପନେ ପରିବାର କେ ସାଥ ଆଜ ଜଗନ୍ନାଥ ମନ୍ଦିର କେ ଦର୍ଶନ କରନେ ଆୟା ଥା। ଓଡ଼ିଶା କି ସଂସ୍କୃତି, ଓଡ଼ିଶା କି ଭାଷା, ଓଡ଼ିଶା କି କଲା ଭାରତ କି ସବସେ ପ୍ରାଚୀନ କଲାଓ ମେ ସେ ଏକ ହୈ ଔର ଇସକୋ ଦେଖନେ କା ଔର ଇସକୋ ସମଝନେ କା ଅବସର ମୁଝେ ଔର ଅନୁରାଧା କୋ ଆଜ ୟହାଁ ପ୍ରାପ୍ତ ହୋ ରହା ହୈ। ୟେ ସବ ବତାତେ ହୁଏ ଆପ ସବ ଲୋଗୋଙ୍କୁ ମୁଝେ ବହୁତ ଖୁସି ହୋ ରହୀ ହୈ।
ଶ୍ରୀ କୁମାର ତାର ଉତ୍ରୁ ଉପରବେଲା ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକେ ପରିଦର୍ଶନ କରିଥିଲେ। ଏ ଅବସରରେ ଶ୍ରୀ କୁମାର କହିଛନ୍, କୋଣାର୍କ ସୂର୍ଯ୍ୟ ମନ୍ଦିର ଖାଲି ଓଡ଼ିଶାର ନୁହେଁ, ଏଇଟା ସାରା ଦେଶର ମାନ ଆଉ ସମ୍ମାନ ଆଏ। ଶ୍ରୀ କୁମାର ଗସ୍ତ ଅବସରରେ ସୋମବାର ଦିନ ଉପରବେଲା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ହେବାରକେ ଥିବାର ବୁଥ୍ ସ୍ତରୀୟ ଅଧିକାରୀମାନଙ୍କର ବୈଠକ ଥି ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି। ରାଜ୍ୟ ଖୁବ୍ ଜଲ୍ଦି ମୁଖ୍ୟମନ୍ତ୍ରୀ ବସ୍ ସେବା MBS ଯୋଜନା ଲାଗୁ ହେବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍। ଇ ବାବଦ ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ସହିତ ଆଲୋଚନା ସରିଛି। 1422 ବସ୍ ଥି ସ୍କୁଲ ଛୁଆମାନେ ମାହାଲିଆ ବସ୍ ସେବା ପାଇପାରିବେ। ସାଧାରଣ ଆଉ AC ବସ୍ ଥି ଇ ସେବା ମିଳିପାରବା। ବିଦ୍ୟାଳୟ ଦୂର ପଡ଼ୁଥିବାରୁ ଅଧାନୁ ପାଠ ଛାଡ଼ୁଥିବାର ଛାତ୍ରଛାତ୍ରୀମାନଙ୍କର ହାରକେ କମ୍ କରବାର ଲାଗି ସରକାରଙ୍କର ଇ ଲକ୍ଷ୍ୟ। ଏତକର ଅନ୍ଲାଇନ୍ ସହିତ ଅଫ୍ଲାଇନ୍ ଥି ଭିଲ୍ ଇ ଚାଲାଣ ଭରି ହେବା ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି। ସାଧାରଣ ଲୋକର ସୁବିଧା ଲାଗି ନଗଦ ଟଙ୍କା ଗ୍ରହଣ କରବାରକେ ଆଞ୍ଚଳିକ ପରିବହନ ଅଧିକାରୀ RTO ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଇଥିଲାଗି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟନ ଖାସ୍ ଭାବେ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯିବା। ମୋବାଇଲ୍ ନମ୍ବର ସଠିକ୍ ନାଇଁଥିବେ, OTP ନାଇଁ ପାଉଥିବାର ଗାଡ଼ି ମାଲିକ ଆଉ ଇଣ୍ଟରନେଟ୍ ସେବା ଦୁର୍ବଳ ଥିବା ଇଲାକାମାନଙ୍କେ ଲୋକମାନଙ୍କର ଲାଗି ଏ ନିଷ୍ପତ୍ତି ସାହାଯ୍ୟ କରିବା ବୋଲି ବିଭାଗ ତରଫରୁ କୁହାଯାଇଛି। ପ୍ରଦୂଷଣ ପ୍ରମାଣପତ୍ର ଥିବାର ଗାଡ଼ିଥି ଶାଗୁଆ ଷ୍ଟିକର ଲଗାଯିବା ବୋଲି ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ସୂଚନା ଦେଇଛନ୍। ବିଭାଗ ତରଫରୁ ଏହି ଷ୍ଟିକର ଯୋଗାଇ ଦିଆଯିବା। ପ୍ରଦୂଷଣ ପ୍ରମାଣପତ୍ର ନାଇଁଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ମନ୍ତ୍ରୀ କହିଛନ୍। ନୂଆ ଆଉ ପୁରୁଣା ଦୁଇ ଗାଡ଼ିମାନଙ୍କୁ ସମାନ ପ୍ରଦୂଷଣ ପ୍ରମାଣପତ୍ର ମିଳୁଥିବାର ଅଭିଯୋଗ ଆସିବାରୁ ଇ ବାବଦ ତର୍ଜମା କରାଯାଉଛି। ସଡ଼କ ସୁରକ୍ଷା ମାସ୍କେ ନଜରଥି ରଖିକରି ପ୍ରଦୂଷଣ ପ୍ରମାଣପତ୍ର ଅଭିଯାନକେ କୋହଲ କରାଯାଇଛି। 2019 ବଢ଼ିଥିବାର ଜରିମାନାକେ କୋହଲ କରବାର ବାବଦ ତର୍ଜମା କରାଯିବା ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍। ନୂଆଦିଲ୍ଲୀନ ଆଇଷ୍ଠାନୁ জানুয়ারি 29 তারিখ তক এনসিসি তরফু হেবার কিথিবার সাধারণতন্ত্র দিবস শিবিরটি যোগ দেবার লাগি ওড়িশার 127 জন ক্যাডেট বছা হয়েছেন। রাইজু বছা হয়েছিবার 127 জন ক্যাডেট আউ 10 জন সপোর্টিং স্টাফ আজ নয়াদিল্লিকে যাত্রা করেছেন। ক্যাডেট মানে সেন হেবার কিথিবার সাধারণতন্ত্র দিবস প্যারেড আউ এনসিসি পিএম রেলিথি ওড়িশার প্রতিনিধিত্ব করবে। আপন মানে খবর শুনুছন আকাশবাণী সম্বলপুর কেন্দ্রনু। সম্বলপুরের বুল্লা ভীমসার ঠানে অত্যাধুনিক টেসলা এমআরআই মেসিন আউ নূয়া এসএনসিইউ কোঠা উদ্ঘাটিত হয়েছে। কেন্দ্র শিক্ষামন্ত্রী আউ সম্বলপুর সাংসদ ধর্মেন্দ্র প্রধান কার্যক্রমটি যোগ দিয়ে তাকে উদ্ঘাটন করেছেন। 31 লাখ টঙ্কার ই অত্যাধুনিক এমআরআই মেশিনটি উচ্চ ক্ষমতা সম্পন্ন সরঞ্জাম লাগিছে। সেন্তা 6 মহলার এসএনসিইউ কোঠার 5,12,65,000 টঙ্কাটি তৈরি হয়েছে। ই কোঠাতে নূয়া এসএনসিইউ অত্যাধুনিক 80টা বেড রয়েছে। আইষ্ঠানু ফেরঘায় ভীমসার ন এমআরআই সেবা মূল হয়েছে। ই অবসরে পঞ্চায়েতরাজ মন্ত্রী রবিনারায়ণ নায়ক আউ সম্বলপুর বিধায়ক জয়নারায়ণ মিশ্র প্রমুখ উপস্থিত থিলে। কেন্দ্র শিক্ষামন্ত্রী ধর্মেন্দ্র প্রধান আজ রাউরকেলা এনআইটি পরিসর ন 200 কোটি নু অতকা টঙ্কা খরচাতে ভিন ভিন বিকাশমূলক প্রকল্পর উদ্ঘাটন ও শিলান্যাস করেছেন। শ্রী প্রধান 35 কোটি টঙ্কা খরচাতে নূয়া করে তৈরি হয়েবার ইনডোর স্পোর্টস কমপ্লেক্সর উদ্ঘাটন করেছেন। ইতি ব্যাডমিন্টন কোর্ট থিবার বহুমুখী সভাগৃহ ওপন এয়ার থিয়েটর আউ আনুষঙ্গিক সুবিধা রয়েছে। ছাত্রছাত্রী মানুষ ইটা খালি খেল ক্ষেত্রটি নুয়ে সৃজনশীলতা আউ সাংস্কৃতিক ক্ষেত্রটি ভিল নূয়া শিখকে পৌঁছাব বলে শ্রী প্রধান কহিছেন। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗନ୍ତିମନ୍ତିକେ ନେଇକରି ଶ୍ରୀମନ୍ଦିର କାର୍ଯ୍ୟାଳୟନ ଗୋଟିଏ ଜରୁରୀ ବୈଠକ ଚାଲିଛେ। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଚାଲିଥିବା ବେଳେ ରତ୍ନ ଅଳଙ୍କାରର ଗନ୍ତିମନ୍ତିକେ ନେଇକରି ମାର୍ଗଦର୍ଶିକାର ଚିଠା ପ୍ରସ୍ତାବ ଉପରେ ଆଲୋଚନା ହେଉଛି। ଗଲାକାଲି ଶ୍ରୀମନ୍ଦିର ବିଧି ସବକମିଟି ବୈଠକଟି ତିଆରି ହୋଇଥିବାର ମାର୍ଗଦର୍ଶିକା ଆଜି କମିଟିର ବୈଠକଟି ଉପସ୍ଥାପିତ ହେବା। ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାଟି ଆଜି 4 ନମ୍ବର ଦିନେ ଗୋପପୁରନ ଶ୍ରୀକୃଷ୍ଣ ବାଲ୍ୟଲୀଳା କଂସ ପ୍ରେରିତ ପୁତନା ବକା ସକଟା ତୃଣା ଧେନୁ ଷଣ୍ଢାସୁରଙ୍କର ବୋଧ ଆଉ ନନ୍ଦ ଉତ୍ସବ ହେବା। ମଥୁରା ନଗରୀନ ବାଣାସୁର ପରାଜୟ ଷଡ଼ମଲ୍ଲଙ୍କର ମୃତ୍ୟୁ ଖବର ପାଇକରି କଂସର ଶୋକ ରାଣୀ ପଦ୍ମାବତୀଙ୍କର ଧନୁଶ୍ରୀ ଉଷା ଲାଗି ପ୍ରସ୍ତୁତି ଆଉ କଂସଙ୍କର ତରଫୁ ମୁକ୍ତେଶ୍ୱର ବାବାଙ୍କ ରୁଦ୍ରାଭିଷେକ କାର୍ଯ୍ୟକ୍ରମ ପରିବେଷଣ କରାଯିବା। ଏ ବାବଦେ ଆମର ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ।
ମଥୁରା ନ ମହାରାଜ କଂସ ହାତୀ ଉପରେ ବସିକରି ନଗର ଭ୍ରମଣ କରୁଛନ୍। କାହିଁ ଅଛନ୍ ମନ୍ତ୍ରୀ ସେନାପତି ଆର ସୈନ୍ୟ ସାମନ୍ତ କଂସ ମହାରାଜ କେ ଦେଖବାର ଲାଗି ଆର ତାଙ୍କର କଥା ଶୁଣବାର ଲାଗି ଲୋକର ବନେ ଭିଡ଼ ଜମିଛେ। ସବୁଠାନୁ ବଡ଼ କଥା ହେଲା ଧନୁଯାତ୍ରା ଥି ଏଥର ଭିଡ଼ କେ ନିୟନ୍ତ୍ରଣ କରବାର ଲାଗି ପ୍ରଶାସନ ତରଫୁ ବନେ ବ୍ୟବସ୍ଥା କରାଯାଇଛେ। ଗଲାଥର ଓର୍ମାସର ପଲ୍ଲିଶ୍ରୀ ମେଳା ଦୀରା ନଦୀ ଭିତରେ ହଉଥିଲା ବେଲେ ଏଥର ଗୋରୁ ମାର୍କେଟ କୃଷକ ବଜାର ଠାନେ ପଲ୍ଲିଶ୍ରୀ ମେଳା ଆର ହସ୍ତତନ୍ତ ପ୍ରଦର୍ଶନୀ କରାଯାଇଛେ। ସେଠାନେ ବି ଗୋଟେ ମଞ୍ଚ କରାଯାଇକିରି ଫିଟ୍ ଇନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ହେଇଛେ। ସହର ରାସ୍ତାଘାଟ ସବୁ ଚଉଡ଼ା କରାଯାଇଛେ। ରାସ୍ତାନୁ ଯେନ୍ତା କମ୍ ଧୁଏଲ ଉଡ଼ବା ତାର ଲାଗି ବ୍ୟବସ୍ଥା ଅଛେ। ସହରର ବଡ଼ଭାଗୀ ଇଲାକାନ ସିସିଟିଭି ଲଗାଯାଇଛେ। ଏଥର ପହିଲା ଦିନୁ ଲୋକମାନଙ୍କର ଭିଡ଼ ଦେଖବାରକେ ମିଳୁଛେ। ବରଗଡ଼ ନୁ ଆକାଶବାଣୀ ସମାଚାର ଲାଗି ଉମେଶ ଚନ୍ଦ୍ର ବିଶ୍ୱାଳ।
ସ୍ୱାସ୍ଥ୍ୟ ସଂକଟର ମୁକାବିଲା କ୍ଷେତ୍ରଟି ଶିକ୍ଷା ଆଉ ସଚେତନତା ବଢ଼ାବାରକେ ନେଇକରି ଆଜି ମହାମାରୀ ପ୍ରସ୍ତୁତି ଲାଗି ଆନ୍ତର୍ଜାତୀୟ ଦିବସ ପାଳନ କରାଯାଉଛି। ଜାତିସଂଘର ସାଧାରଣ ସଭାତି ଆଜିର ଦିନେ 2020 ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ହୋଇଥିଲା। COVID-19 ମହାମାରୀ ଲାଗି ପୃଥିବୀ ପାଖାପାଖି 70 ଲକ୍ଷ ନୁ ଅତକା ଲୋକର ଜୀବନ ଯାଇଥିଲା। ଆଗନୁ 1920 କୋଭିଡ୍ ବାଗି ସ୍ପ୍ୟାନିସ୍ ଫ୍ଲୁ ମହାମାରୀକେ ପୃଥିବୀ ଦେଖିଥିଲା। ପାଣିପାଗ ପାଣିପାଗ ବିଭାଗର ସୂଚନା ଅନୁସାରେ ଏହି ମାସର ଶେଷ ତକ୍ ରାତିର ତାପମାତ୍ରାଟି କେନ୍ସି ପ୍ରକାରର ପରିବର୍ତ୍ତନ ନାହିଁ ହୁଏ। ରାଜ୍ୟର ଦକ୍ଷିଣ ଉତ୍ତର ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କେ ରାତିର ସ୍ୱାଭାବିକ ସବୁନୁ କମ୍ ତାପମାତ୍ରାନୁ ଗୋଟିଏ କି 2 ଡିଗ୍ରୀ କମ୍ବାର ସମ୍ଭାବନା ଅଛି। ଗଲାକାଲି କୋରାପୁଟନ ସବୁନୁ କମ୍ ତାପମାତ୍ରା 4.8 ଡିଗ୍ରୀ ସେଲସିୟସ୍ ଥିଲା। ନୂଆ ବଛର ମୂଲ ହେଉନୁସାର ସବୁନୁ କମ୍ ତାପମାତ୍ରା 2-3 ଡିଗ୍ରୀ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍। ଶେଷ ମୁଖ୍ୟା ଖବର ଫେରଗାଏ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମଟି ଆଇବାକାଲି ଦେଶବାସୀଙ୍କ ସାଙ୍ଗେ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଛୁଆମାନଙ୍କର ଜିଜ୍ଞାସା ଆଉ ଗବେଷଣାତ୍ମକ ମନୋଭାବକେ ଜୋର ଦିଆଯିବାର ଦରକାର କହିଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝରଠାରେ ରାଜ୍ୟସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀକେ କଲେ ଉଦ୍ଘାଟନ। 3 ଦିନିଆ ଓଡ଼ିଶା ଗସ୍ତଥି ଆସିଛନ୍ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର। ଆଉର୍ ବୁର୍ଲା ଭୀମସାନ ଫେରଘାଏ ମୂଲ ହେବା ଏମ୍ଆର୍ଆଇ ସେବା ଉଦ୍ଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।